आकाशवाणी ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ। ଭାରତର ଜାତୀୟ ସଙ୍ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତିର ବର୍ଷବ୍ୟାପୀ ସ୍ମାରକୀ ଉତ୍ସବର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ବନ୍ଦେ ମାତରମ୍ର 150ତମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି ଉପରାଷ୍ଟ୍ରପତି। ବୁଲା କୁକୁର ଓ ପଶୁଙ୍କ କବଳରୁ ସର୍ବସାଧାରଣ ରାସ୍ତା ଓ ସ୍ଥାନଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ବାରାଣସୀଠାରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି 4 ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର କରିବେ ଶୁଭାରମ୍ଭ ଏବଂ ନୂଆଦିଲ୍ଲୀରେ ଆଜି ପାଳନ କରାଯିବ ଭାରତୀୟ ହକିର ଶତବାର୍ଷିକୀ ଉତ୍ସବ। ଭାରତର ଜାତୀୟ ସଙ୍ଗୀତ ବନ୍ଦେ ମାତରମ୍ର 150ତମ ବାର୍ଷିକୀ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। 1875 ନଭେମ୍ବର 7 ଅକ୍ଷୟ ନବମୀରେ ବଙ୍କିମ ଚନ୍ଦ୍ର ଚାଟାର୍ଜୀ ବନ୍ଦେ ମାତରମ୍ ଲେଖିଥିଲେ। ଶକ୍ତି, ସମୃଦ୍ଧି ଏବଂ ଦିବ୍ୟତାର ପ୍ରତୀକ ଭାବରେ ମାତୃଭୂମିକୁ ଆହ୍ୱାନ କରି ଏହି ଗୀତଟି ଭାରତର ଏକତା ଏବଂ ଜାତୀୟ ଗର୍ବର ଏକ ସ୍ଥାୟୀ ପ୍ରତୀକ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତିର ବର୍ଷବ୍ୟାପୀ ସ୍ମାରକୀ ଉତ୍ସବର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ ଏକ ସ୍ମାରକୀ ଡାକଟିକଟ ଏବଂ ମୁଦ୍ରା ମଧ୍ୟ ଉନ୍ମୋଚନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏହି ଦିନଟି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ସ୍ମରଣୀୟ ଅବସର। ବନ୍ଦେ ମାତରମ୍ ଏକ ଉତ୍ସାହଜନକ ଆହ୍ୱାନ ଯାହା ଆଗାମୀ ପିଢ଼ିକୁ ଅନୁପ୍ରାଣିତ କରିଛି ଏବଂ ସମଗ୍ର ଦେଶରେ ଦେଶପ୍ରେମର ଭାବନା ଜାଗ୍ରତ କରିଛି।
अर्थात अपार शक्ति धारण करने वाली भारत माँ, संकटों से पार भी कराने वाली और शत्रुओं का विनाश भी कराने वाली है। बंकिम बाबू के पूरे मूल गीत की पंक्तियां है, तम ही दुर्गा दस प्रहरण धारिणी, कमला कमल दल बिहारिणी, वाणी विद्या दायिनी, नमामि त्वम, नमामि कमलाम, अमलाम अतुलाम, सुजलाम सुबलाम, मातरम वंदे मातरम।
ଜାତୀୟ ସଙ୍ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି ଯେ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ 19 ଶତାବ୍ଦୀରେ ସନ୍ନ୍ୟାସୀ ବିଦ୍ରୋହର ପୃଷ୍ଠଭୂମିରେ ଅମର ସଙ୍ଗୀତ ବନ୍ଦେ ମାତରମ୍ ରଚନା କରିଥିଲେ, ଯାହା 1905 ସ୍ୱଦେଶୀ ଆନ୍ଦୋଳନ ସମୟରେ ବ୍ରିଟିଶ ରାଜ ବିରୁଦ୍ଧରେ ପ୍ରେରଣାର ଉତ୍ସ ପାଲଟିଥିଲା। ସେବେଠାରୁ ଭାରତମାତା ପ୍ରତି ଏହି ଶ୍ରଦ୍ଧାର ସଙ୍ଗୀତ ଆମ ଦେଶବାସୀଙ୍କ ଭାବପ୍ରବଣ ଚେତନା ଏବଂ ଏକତାର ଘୋଷଣା ହୋଇ ରହିଛି ଓ ରହିଥିବ ବୋଲି ରାଷ୍ଟ୍ରପତି କହିଛନ୍ତି। ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତର 150ତମ ବାର୍ଷିକୀ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକ୍ରିଷ୍ଣନ ବନ୍ଦେ ମାତରମ୍କୁ ଏକ କାଳଜୟୀ ସଙ୍ଗୀତ ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ଏହି ସଙ୍ଗୀତ ରାଷ୍ଟ୍ରବାଦର ଭାବନାକୁ ଜାଗ୍ରତ କରିଛି ଏବଂ ପିଢ଼ି ପରେ ପିଢ଼ି ପ୍ରେରଣା ଯୋଗାଇ ଆସିଛି। ଏହି ଜାତୀୟ ସଙ୍ଗୀତ ମାତୃଭୂମିକୁ ଶକ୍ତି, ସମୃଦ୍ଧି ଓ ଦେବତ୍ୱର ପ୍ରତିମୂର୍ତ୍ତି ଭାବେ ପ୍ରତୀତ କରୁଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି। ବିହାରର ବିଭିନ୍ନ ସ୍ଥାନରେ ଜାତୀୟ ସଙ୍ଗୀତ ବନ୍ଦେ ମାତରମ୍ର 150ତମ ବାର୍ଷିକୀ ପାଳନ କରାଯାଉଛି। ପାଟନାରେ ରାଜ୍ୟ ବିଜେପି ମୁଖ୍ୟାଳୟରେ ଆୟୋଜିତ ସମାରୋହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବରିଷ୍ଠ ମନ୍ତ୍ରୀ ଏବଂ ବିଜେପି ନେତାମାନେ ଯୋଗ ଦେଇଥିଲେ। ଶ୍ରୀ ଶାହା ଜାତୀୟ ସଙ୍ଗୀତର ସାମୂହିକ ଗାନରେ ଅଂଶଗ୍ରହଣ କରିବା ସହ ଉଦ୍ବୋଧନ ଦେଇ କହିଥିଲେ ଯେ ବନ୍ଦେ ମାତରମ୍ ହେଉଛି ଜାତୀୟ ଏକତା ଓ ଅଖଣ୍ଡତାର ପ୍ରତୀକ।
वंदे मातरम के इस 150वीं जयंती के दिन को हम स्वदेशी के लिए भी समर्पित करेंगे। आत्मनिर्भर भारत की रचना स्वदेशी के बगैर संभव नहीं है, तो हम सब भारतीय भारतीय भी बने और भारतीय चीजों का उपयोग भी करें। ये संकल्प लेकर आने वाले 2047 के कालखंड तक भारत को महान बनाने की प्रक्रिया में शामिल हो। भारत माता को हम अपना बाकी का पूरा जीवन पुनः समर्पित करने का संकल्प ले, यही आज के दिन का औचित्य है।
ଏହି ସଙ୍ଗୀତ ଦେଶାତ୍ମବୋଧ ପ୍ରତି ଆମର ଜାତୀୟ ଗର୍ବ ଏବଂ ଚେତନାକୁ ମଧ୍ୟ ଦର୍ଶାଉଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ସାର୍ବଜନୀନ ସ୍ଥାନଗୁଡ଼ିକରୁ ବୁଲା କୁକୁରମାନଙ୍କୁ ଦୂରେଇ ରଖିବା ଏବଂ ରାଜପଥରୁ ବୁଲା ଗୋରୁ ଓ ଅନ୍ୟ ପଶୁମାନଙ୍କୁ ଅଲଗା ରଖିବାକୁ ସୁପ୍ରିମକୋର୍ଟ ଆଜି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ସନ୍ଦୀପ ମେହେଟା ଏବଂ ଜଷ୍ଟିସ୍ ଏନ୍ଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ସାରା ଦେଶରେ ବୁଲା କୁକୁର ପରିଚାଳନା ଉପରେ ନିଜ ଆଡ଼ୁ ମାମଲାର ଶୁଣାଣି କରି ପ୍ରତ୍ୟେକ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା, ସାର୍ବଜନୀନ କ୍ରୀଡ଼ା କମ୍ପ୍ଲେକ୍ସ, ବସ୍ଷ୍ଟାଣ୍ଡ ଏବଂ ରେଳ ଷ୍ଟେସନକୁ ଠିକ୍ ଭାବେ ବ୍ୟାରିକେଡ୍ କରାଇ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ପ୍ରାଣୀ ଜନ୍ମ ନିୟନ୍ତ୍ରଣ ଏବିସି ନିୟମ 2023 ଅନୁଯାୟୀ ବାଧ୍ୟତାମୂଳକ ଟିକାକରଣ ଏବଂ ବନ୍ଧ୍ୟାକରଣ ପରେ ଏହିସବୁ ପରିସରରୁ ନିୟମିତ ବୁଲା ପଶୁମାନଙ୍କୁ ନିର୍ଦ୍ଦିଷ୍ଟ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବା ପାଇଁ ପୌର ସଂସ୍ଥାଗୁଡ଼ିକୁ କହିଛନ୍ତି। ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନେ ଏହି ନିର୍ଦ୍ଦେଶନାମା କଡ଼ାକଡ଼ି ଅନୁପାଳନ କରି 8 ସପ୍ତାହ ମଧ୍ୟରେ ସ୍ଥିତି ରିପୋର୍ଟ ଦାଖଲ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ଅଙ୍ଗୋଲା ଏବଂ ବୋତସୱାନାକୁ 6 ଦିନିଆ ଗସ୍ତରେ ଯିବେ। ନୂଆଦିଲ୍ଲୀଠାରେ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟର ଆର୍ଥିକ ସହଯୋଗ ବିଭାଗ ସଚିବ ସୁଧାକର ଦଲେଲା କହିଛନ୍ତି ଏହି ଦୁଇ ରାଷ୍ଟ୍ର ଗସ୍ତ କରିବାରେ ରାଷ୍ଟ୍ରପତି ମୁର୍ମୁ ହେଉଛନ୍ତି ଭାରତର ପ୍ରଥମ ରାଷ୍ଟ୍ରମୁଖ୍ୟ। ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ଅଙ୍ଗୋଲା ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଆସନ୍ତା 11 ତାରିଖରେ ଅଙ୍ଗୋଲା ସ୍ୱାଧୀନତାର 50ତମ ବାର୍ଷିକୀ ସମାରୋହରେ ରାଷ୍ଟ୍ରପତି ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଅଙ୍ଗୋଲା ସଂସଦକୁ ରାଷ୍ଟ୍ରପତି ମୁର୍ମୁ ସମ୍ବୋଧନ କରିବା ସହ ସେଠାରେ ବସବାସ କରୁଥିବା ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିବେ ବୋଲି ଶ୍ରୀ ଦଲେଲା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ବାରାଣାସୀ ଗସ୍ତ କରି 4ଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିବେ। ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ଗୁଡ଼ିକ ବନାରସ, ଖଜୁରାଓ, ଲକ୍ଷ୍ନୌ, ସହରନପୁର, ଫିରୋଜପୁର, ଦିଲ୍ଲୀ ଏବଂ ଏର୍ଣ୍ଣାକୁଲମ୍ ବେଙ୍ଗାଲୁରୁ ରୁଟ୍ରେ ଚଳାଚଳ କରିବ। ଦେଶରେ ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଲାଗୁ ହେବା ପରେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗତ ସେପ୍ଟେମ୍ବର 22 ତାରିଖରେ ଜିଏସ୍ଟି ସଞ୍ଚୟ ଉତ୍ସବ ଘୋଷଣା କରାଯିବା ପରେ ଏହା ଦେଶବାସୀଙ୍କୁ ଅର୍ଥ ସଞ୍ଚୟ କରିବା ଲାଗି ଅନେକ ସୁଯୋଗ ସୃଷ୍ଟି କରିଛି। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର କିପରି ତ୍ରିପୁରାର ଅର୍ଥନୀତିକୁ ପ୍ରୋତ୍ସାହିତ କରୁଛି ସେ ସମ୍ପର୍କରେ ଏକ ରିପୋର୍ଟ। ନୂତନ ପିଢ଼ିର ଜିଏସ୍ଟି ସଂସ୍କାର ତ୍ରିପୁରାର ଗ୍ରାମୀଣ କାରିଗର, କୃଷକ ଏବଂ କ୍ଷୁଦ୍ର ପ୍ରକ୍ରିୟାକରଣକାରୀଙ୍କ ପାଇଁ ଏକ ପ୍ରମୁଖ ପ୍ରୋତ୍ସାହନ ପାଲଟିଛି। ପ୍ରମୁଖ କ୍ଷେତ୍ରରେ ଟିକସ ହ୍ରାସ ଦ୍ୱାରା ସ୍ଥାନୀୟ ସାମଗ୍ରୀଗୁଡ଼ିକ ସୁଲଭ ଏବଂ ପ୍ରତିଦ୍ୱନ୍ଦ୍ୱିତାମୂଳକ ହୋଇପାରିଛି। ପ୍ୟାକେଜ୍ ଏବଂ ତତ୍କାଳ ଚା ଉପରେ ଜିଏସ୍ଟି 18%ରୁ 5%କୁ ହ୍ରାସ କରାଯାଇଥିବାରୁ ରାଜ୍ୟର ଚା ଶିଳ୍ପ ଲାଭବାନ ହୋଇଛି। 1 ଲକ୍ଷରୁ ଅଧିକ ବୁଣାକାର ପରିବାରକୁ ସହାୟତା କରୁଥିବା ହସ୍ତତନ୍ତ ବୟନଶିଳ୍ପ କ୍ଷେତ୍ରରେ ମଧ୍ୟ 2,500 ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ସିଲେଇ ପୋଷାକ ଏବେ 12% ପରିବର୍ତ୍ତେ ମାତ୍ର 5% ଜିଏସ୍ଟି ଯୁକ୍ତ ହୋଇ ଗ୍ରାହକମାନଙ୍କୁ ଆକର୍ଷିତ କରୁଛି। ଭାରତୀୟ ହକି 100 ବର୍ଷ ପୂରଣ କରିଛି। ଏହି 100 ବର୍ଷର ଯାତ୍ରା ଦେଶର ଗୌରବ ଏବଂ କ୍ରୀଡ଼ାବିତ୍ମାନଙ୍କ ପରିଶ୍ରମ ଓ ସଫଳତାର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଛି। ଏହି ଅବସରରେ ଆଜି ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମ୍ରେ ହକି ଇଣ୍ଡିଆ ସହ କେନ୍ଦ୍ର କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ଭାରତୀୟ ହକିର ଶତବାର୍ଷିକୀ ଉତ୍ସବ ଅନୁଷ୍ଠିତ ହେବ। ଆଜି ନୂଆଦିଲ୍ଲୀରେ କ୍ରୀଡ଼ାମନ୍ତ୍ରୀ ଏକାଦଶ ଏବଂ ହକି ଇଣ୍ଡିଆ ଏକାଦଶ ମଧ୍ୟରେ ଏକ ପ୍ରଦର୍ଶନୀ ହକି ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଏବଂ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅଂଶଗ୍ରହଣ କରିଥିଲେ। ଭାରତୀୟ ଦଳର ପୂର୍ବତନ ହକି ତାରକାମାନେ ଉପସ୍ଥିତ ରହି ଏହି ମ୍ୟାଚ୍ ଉପଭୋଗ କରିଥିଲେ। କ୍ରୀଡ଼ାମନ୍ତ୍ରୀ ଏକାଦଶ 3-1 ମ୍ୟାଚ୍ ବିଜୟୀ ହୋଇଥିଲା। ହକିର 100 ବର୍ଷ ପୂରଣ ଅବସରରେ ଭାରତୀୟ ହକିର 100 ବର୍ଷ ନାମକ ସ୍ମାରକୀ ପୁସ୍ତକ ଉନ୍ମୋଚନ କରାଯିବ। ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମ୍ଠାରେ ଏକ ଫଟୋ ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଛି। ଭାରତୀୟ ହକି ଫେଡେରେସନ 1925 ନଭେମ୍ବର 7 ତାରିଖରେ ଗଠିତ ହୋଇଥିଲା, ଯାହା 2009 ହକି ଇଣ୍ଡିଆ ଦ୍ୱାରା ପ୍ରତିସ୍ଥାପିତ ହୋଇଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତର ଜାତୀୟ ସଙ୍ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତିର ବର୍ଷବ୍ୟାପୀ ସ୍ମାରକୀ ଉତ୍ସବର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ବନ୍ଦେ ମାତରମ୍ର 150ତମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି ଉପରାଷ୍ଟ୍ରପତି। ବୁଲା କୁକୁର ଓ ପଶୁଙ୍କ କବଳରୁ ସର୍ବସାଧାରଣ ରାସ୍ତା ଓ ସ୍ଥାନଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ବାରାଣାସୀଠାରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି 4ଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର କରିବେ ଶୁଭାରମ୍ଭ ଏବଂ ନୂଆଦିଲ୍ଲୀରେ ଆଜି ପାଳନ କରାଯିବ ଭାରତୀୟ ହକିର ଶତବାର୍ଷିକୀ ଉତ୍ସବ। ସମ୍ବାଦ ଶେଷ ହେଲା।